ନମସ୍କାର। ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আমার পথপ্রদর্শিকা বেতার অনুষ্ঠান তরফ আপনার হার্দিক প্রীতি শুভেচ্ছা জ্ঞাপন করুছু। প্রভু যীশুঙ্কর অনুগ্রহ আজ আমি পুনর্বার তাঁর বাক্য অধ্যয়ন তথা শ্রবণ করা সুযোগ পাইপারিছু। আমার বিশ্বাস আজ প্রভু তাঁর বাক্য মধ্যে আমাদের কথা কয়া যাওয়ছেন, আজ আশীর্বাদ করা যাওয়ছেন, কিন্তু আমি সেই প্রকার প্রস্তুতির হৃদয় নিয়ে ତାଙ୍କର ନିକଟବର୍ତ୍ତୀ ହେବା ଉଚିତ। ତାହେଲେ ପ୍ରଭୁ ଆଜି ତାଙ୍କର ବାକ୍ୟ ମଧ୍ୟ ଦେଇ ଆମମାନଙ୍କ ସହିତ କଥା କହିବେ, ଆଉ ସେ ଆମମାନଙ୍କୁ ତାଙ୍କର ସେହି ଶାନ୍ତି ଆନନ୍ଦ ପ୍ରଦାନ କରିବେ। ଆପଣଙ୍କର ଯଦି କୌଣସି ପ୍ରକାର ସମସ୍ୟା ରହିଅଛି ବା ଦୁଃଖ ରହିଅଛି, ତାହେଲେ ତାହା ପ୍ରଭୁଙ୍କ ନିକଟରେ ଜଣାନ୍ତୁ। ଆଉ ବିଶେଷର ଅନୁରୋଧ, ଆପଣଙ୍କର ଯଦି ସାକ୍ଷ୍ୟ କିମ୍ବା ପ୍ରାର୍ଥନାର ଅନୁରୋଧ ଥାଏ, ତାହେଲେ ତାହା ଲେଖି ଜଣାଇଲେ ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିବୁ। ଆପଣ ନିଜେ ଏହି କାର୍ଯ୍ୟକ୍ରମ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ଶୁଣାଇବାରେ ଉତ୍ସାହିତ କରନ୍ତୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ। ତୁମେ ଆମକୁ ତୁମର ସେ ଆଶୀର୍ବାଦ ଅନୁଗ୍ରହରେ ଏପର୍ଯ୍ୟନ୍ତ ବଞ୍ଚାଇ ରଖିଅଛ। ପ୍ରଭୁ, ତୁମର ବାକ୍ୟ ମଧ୍ୟ ଦେଇ ଆମମାନଙ୍କ ସହିତ କଥା କୁହ। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆଶୀର୍ବାଦ କର। ପ୍ରତ୍ୟେକଙ୍କୁ ତୁମେ ପ୍ରଭୁ ତୁମର ଏହି ଆଶୀର୍ବାଦ ଏବଂ ସୁରକ୍ଷାର ବାହୁଛା ହାତରେ ଆପରି ରଖ। ପ୍ରତ୍ୟେକ ଜୀବନରେ ତୁମର ମହତ ଇଚ୍ଛା ଅଭିମତ ପ୍ରଭୁ ତୁମେ ସଫଳ କର। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ତୁମେ ଆମକୁ ଶାନ୍ତି ସାନ୍ତ୍ୱନା ଦିଅ। ତୁମରି ପଥରେ ଚାଲିବା ନିମନ୍ତେ ସାହାଯ୍ୟ କର। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆଜି ଆମେ ଏଷ୍ଟର ବିବରଣ ପୁସ୍ତକ ତହିଁର 8 ପର୍ବଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ଭରସାର ସମ୍ବାଦ, ଯାହାକି ରାଜାଙ୍କ ମୁଖରୁ ପ୍ରକାଶିତ ହେଲା। ବର୍ତ୍ତମାନ ଏହି ଏଷ୍ଟର ବିବରଣୀ ପୁସ୍ତକ ଏକ ନୂଆ ମୋଡ଼ ନେବାକୁ ଯାଉଅଛି। ହାମନ ଫାଶୀ ପାଇଲା, ମାତ୍ର ତଥାପି ଯୁହୁଦୀମାନେ ବିପଦମୁକ୍ତ ହୋଇନାହାନ୍ତି। ଏକ ନିର୍ଦ୍ଦିଷ୍ଟ ଦିନରେ ଯୁହୁଦୀମାନଙ୍କୁ ବଦ୍ଧ କରିବା ନେଇ ଯେଉଁ ରାଜାଜ୍ଞା ଘୋଷିତ ହୋଇଥିଲା, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ରଦ୍ଦ ହୋଇନାହିଁ, କାରଣ ସେହି ବ୍ୟବସ୍ଥା ମାଦୀୟ ଓ ପାରସିକ ଆଇନ ଅନୁଯାୟୀ ପ୍ରଣୟନ କରାଯାଇଥିଲା ଓ ତହିଁର ପରିବର୍ତ୍ତନ ମଧ୍ୟ ଏତେ ସହଜ ନଥିଲା, ଆଉ ତାହା ହିଁ ଥିଲା ସମସ୍ୟାର କାରଣ। ତେବେ ଏହାର ସମାଧାନ କିପରି ହେବ, ଏହାର ଉତ୍ତର ଆମେ ଏହି ଆଠ ପର୍ବରେ ଲକ୍ଷ୍ୟ କରିବାକୁ ପାରିବା। ଆଠ ପର୍ବର ପ୍ରଥମ ଦୁଇ ପଦରେ ଏହିପରି ଲେଖା ଅଛି, ସେହିଦିନ ଅକ୍ଷସ୍ୱରେଶ ରାଜା ଏଷ୍ଟର ରାଣୀକି ଯୁହୁଦୀୟ ଲୋକମାନଙ୍କର ଶତ୍ରୁ ହାମନର ଗୃହାଦି ଦେଲା, ଆଉ ମର୍ଦ୍ଦକ୍ଷୟ ରାଜାଙ୍କ ସାକ୍ଷାତରେ ଉପସ୍ଥିତ ହେଲା, କାରଣ ମର୍ଦ୍ଦକ୍ଷୟ ଆପଣାର କ'ଣ ହୁଏ ଏହା ଏଷ୍ଟର ଜଣାଇଥିଲା। ଏଥିରେ ରାଜା ହାମନଠାରୁ ଯେଉଁ ଅଙ୍ଗୁରୀୟ ନେଇଥିଲା ତାହା କାଢ଼ି ମର୍ଦ୍ଦକ୍ଷୟକୁ ଦେଲା, ପୁଣି ଏଷ୍ଟର ହାମନର ଗୃହ ଉପରେ ମର୍ଦ୍ଦକ୍ଷୟକୁ ନିଯୁକ୍ତ କଲା। ଏଠାରେ ଏଷ୍ଟର ରାଣୀ ପ୍ରଥମ ଥର ପାଇଁ ମର୍ଦ୍ଦକ୍ଷୟଙ୍କର ପରିଚୟ ରାଜାଙ୍କୁ ଦେଉଛନ୍ତି। ମର୍ଦ୍ଦକ୍ଷୟ ଯେ ତାହାଙ୍କର ପାଳନକାରୀ ପିତା, ଏହା ସେ ରାଜାଙ୍କୁ ଜଣାଉଛନ୍ତି। ଏହି ମର୍ଦ୍ଦକ୍ଷୟ ହାମନଙ୍କ ନିକଟରେ ନତମସ୍ତକ ନ ହେବାରୁ ଏହିପରି ଏକ ମୃତ୍ୟୁଜନକ ତଥା ଭୟଙ୍କର ରାଜାଜ୍ଞା ଘୋଷିତ ହୋଇଥିଲା। ରାଜା ହାମନଠାରୁ ଯେଉଁ ଅଙ୍ଗୁରୀୟ ନେଇଥିଲେ ତାହା କାଢ଼ି ମର୍ଦ୍ଦକ୍ଷୟଙ୍କୁ ଦେଲେ, ଯେଉଁ ଅଙ୍ଗୁରୀୟ କି ସେ ପ୍ରଥମେ ହାମନଙ୍କୁ ଦେଇଥିଲେ ଯେତେବେଳେ ହାମନ ପ୍ରଧାନମନ୍ତ୍ରୀ ପଦରେ ନିଯୁକ୍ତି ପାଇଥିଲେ। କେବଳ ସେତିକି ନୁହେଁ, ଏଷ୍ଟର ହାମନର ଗୃହ ଉପରେ ମଧ୍ୟ ମର୍ଦ୍ଦକ୍ଷୟକୁ ନିଯୁକ୍ତ କଲେ। ତିନି ପଦରେ ଲେଖା ଅଛି, ଏଷ୍ଟର ରାଜା ନିକଟରେ ପୁନର୍ବାର ନିବେଦନ କଲା, ପୁଣି ଯୁହୁଦୀୟମାନଙ୍କର ପ୍ରତିକୂଳରେ ଅଗାଗୀୟ ହାମନର କୃତ ଅମଙ୍ଗଳ ଓ ତାହାର କଳ୍ପିତ କଳ୍ପନା ନିବାରଣାର୍ଥେ ତାହାର ଚରଣରେ ପଡ଼ି ରୋଦନ କରି ପ୍ରାର୍ଥନା କଲା। ଏଠାରେ ଏଷ୍ଟର ରାଣୀ ପୁନର୍ବାର ସାହାଯ୍ୟ ପାଇବା ନିମନ୍ତେ ରାଜାଙ୍କ ନିକଟରେ ନିବେଦନ କଲେ, ଯେପରି ହାମନଙ୍କ ଦ୍ୱାରା ସୁପରିକଳ୍ପିତ ଯୋଜନା ଅନୁଯାୟୀ ସେହି ରାଜାଜ୍ଞା ନିବାରିତ ହୁଏ, ମାତ୍ର ସେହି ରାଜାଜ୍ଞାକୁ ପରିବର୍ତ୍ତନ କରିବା ନିମନ୍ତେ କିଛି କରାଯାଇପାରିବ ନାହିଁ, ଏହା କୌଣସି ପ୍ରକାରେ ରଦ୍ଦ କରାଯାଇପାରିବ ନାହିଁ, ଏପରିକି ରାଜା ନିଜେ ସେହି ବ୍ୟବସ୍ଥାକୁ ପରିବର୍ତ୍ତନ କରିପାରିବେ ନାହିଁ। ପୁନର୍ବାର ଆମେ ରାଜାଙ୍କର ସେହି ଅନୁଗ୍ରହର ରାଜଦଣ୍ଡ ପ୍ରସାରିତ ହେବାର ଲକ୍ଷ୍ୟ କରିବାକୁ ପାରିବା। ଦେଖନ୍ତୁ ଆଠ ପର୍ବର ଚାରିପଦରୁ ଛଅ ପଦ ମଧ୍ୟରେ ଏହିପରି ଲେଖା ଅଛି, ତହିଁରେ ରାଜା ଏଷ୍ଟର ଆଡ଼େ ସୁବର୍ଣ୍ଣ ଦଣ୍ଡ ବିସ୍ତାର କରନ୍ତି। ଏଷ୍ଟର ଉଠି ରାଜା ଛାମୁରେ ଠିଆ ହୋଇ କହିଲା, ଯେବେ ମହାରାଜ ସନ୍ତୁଷ୍ଟ ହୁଅନ୍ତି ତେବେ ମୁଁ ମହାରାଜାଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଅଛି। ପୁଣି ଏହି କର୍ମ ମହାରାଜାଙ୍କ ଦୃଷ୍ଟିରେ ଯଥାର୍ଥ ବୋଧ ହୁଏ, ଆଉ ମୁଁ ମହାରାଜାଙ୍କର ତୁଷ୍ଟିକାରିଣୀ ଅଟେ, ତେବେ ମହାରାଜାଙ୍କର ସମୁଦାୟ ପ୍ରଦେଶସ୍ଥ ଯୁହୁଦୀୟମାନଙ୍କୁ ବିନାଶ କରିବା ପାଇଁ ଅଗାଗୀୟ ହମଦାଥାର ପୁତ୍ର ହାମନ ଯେ ସକଳ ପତ୍ର ଲେଖିବାକୁ ପରାମର୍ଶ ଦେଇଥିଲା ତାହା ଅନ୍ୟଥା କରିବାକୁ ଲେଖାଯାଉ, ଯେହେତୁ ମୋ ଲୋକଙ୍କ ପ୍ରତି ଯେଉଁ ଅମଙ୍ଗଳ ଘଟିବ ତାହା ଦେଖି ମୁଁ କିପରି ସହିପାରିବି, ପୁଣି ଆପଣା କୁଟୁମ୍ବମାନଙ୍କ ବିନାଶ ଦେଖି କି ରୂପେ ସହିପାରିବି। ଏଷ୍ଟର ରାଣୀ ଏଠାରେ ରାଜାଙ୍କୁ ସ୍ପଷ୍ଟ ଭାବେ ଜଣାଇ ଦିଅନ୍ତି ଯେ ଯଦି ତାହାଙ୍କର ନିଜ ଲୋକମାନଙ୍କର ଉଦ୍ଧାର ନିମନ୍ତେ କିଛି ପଦକ୍ଷେପ ନିଆ ନଯାଏ, ତାହେଲେ ହାମନଙ୍କ ବିରୁଦ୍ଧରେ କରାଯାଇଥିବା ବିଚାରର ମଧ୍ୟ କିଛି ମୂଲ୍ୟ ରହିବ ନାହିଁ, ଏହା କୌଣସି ପ୍ରକାରେ ଫଳପ୍ରଦ ହେବ ନାହିଁ। ଅନ୍ୟ ଅର୍ଥରେ କହିବାକୁ ଗଲେ, ନିଜ ଲୋକମାନଙ୍କର ମୃତ୍ୟୁ ନିମନ୍ତେ ଯେଉଁ ରାଜାଜ୍ଞା ଘୋଷଣା କରାଯାଇଥିଲା ତାହାକୁ ଅନ୍ୟଥା କରିବା ପାଇଁ ରାଜାଙ୍କୁ ସେ ଅନୁରୋଧ କରନ୍ତି, ଆଉ ତାହା ଯଦି ଅନ୍ୟଥା ନ ହୁଏ ତାହେଲେ ସେ ସେହି ଦୁଃଖ ସହ୍ୟ କରିପାରିବେ ନାହିଁ। ସାତ ଓ ଆଠ ପଦରେ ଲେଖା ଅଛି, ଏଥିରେ ଅକ୍ଷସ୍ୱରସ ରାଜା ଏଷ୍ଟର ରାଣୀକି ଓ ଯୁହୁଦୀୟ ମର୍ଦ୍ଦକ୍ଷୟକୁ କହିଲା, ଦେଖ, ମୁଁ ଏଷ୍ଟରକୁ ହାମନର ଗୃହ ଦେଲି, ଲୋକମାନେ ହାମନଙ୍କୁ ଫାଶୀକାଠରେ ଫାଶୀ ଦେଇଅଛନ୍ତି, କାରଣ ସେ ଯୁହୁଦୀୟମାନଙ୍କ ଉପରେ ହସ୍ତକ୍ଷେପ କରିଥିଲା। ମଧ୍ୟ ତୁମେମାନେ ରାଜା ନାମରେ ଯୁହୁଦୀୟମାନଙ୍କ ନିକଟକୁ ଆପଣା ଆପଣା ଇଚ୍ଛାନୁସାରେ ପତ୍ର ଲେଖ ଓ ତାହା ରାଜାର ଅଙ୍ଗୁରୀୟରେ ମୋହରାଙ୍କିତ କର, କାରଣ ରାଜାର ନାମରେ ଲିଖିତ ଓ ରାଜାର ଅଙ୍ଗୁରୀୟରେ ମୋହରାଙ୍କିତ ପତ୍ର କେହି ଅନ୍ୟଥା କରିନପାରେ। ଏହା ସତ୍ୟ ଯେ ରାଜା ଏଷ୍ଟରଙ୍କୁ ଓ ମର୍ଦ୍ଦକ୍ଷୟଙ୍କୁ ହାମନର ଗୃହ ଦେଲେ, ମାତ୍ର ତାହା ସେମାନଙ୍କର ସମସ୍ୟାକୁ ସମାଧାନ କରିପାରିନଥିଲା। ହାମନଙ୍କ ପୂର୍ବରୁ ଯେପରି ଥିଲା, ଏବେ ବି ମଧ୍ୟ ସେହିପରି ବିପଦ ସେମାନଙ୍କ ନିମନ୍ତେ ରହିଅଛି, ଯେପର୍ଯ୍ୟନ୍ତ ସେହି ରାଜାଜ୍ଞାକୁ ଅନ୍ୟଥା କରାଯାଇ ନାହିଁ। ତେବେ ରାଜା ସେମାନଙ୍କୁ ଆଶ୍ୱାସନା ଦେଇ ସେହି ସମସ୍ୟାର ସମାଧାନ ନିମନ୍ତେ ଏକ ଯୋଜନା ପ୍ରସ୍ତୁତ କଲେ। ଆଉ ତାହା ହେଉଛି ଯେ ସେ ମର୍ଦ୍ଦଖୟକୁ ସମସ୍ତ ଜିହୁଦୀମାନଙ୍କ ନିକଟକୁ ଆପଣା ଇଚ୍ଛାନୁସାରେ ପତ୍ର ଲେଖି ରାଜାଙ୍କର ଅଙ୍ଗୁରିଆରେ ମୋହରାଙ୍କିତ କରି ତାହା ପଠାଇବା ନିମନ୍ତେ ସ୍ୱାଧୀନତା ଦେଲେ ଓ ତାହା ଜିହୁଦୀମାନଙ୍କ ସପକ୍ଷରେ ଥିଲା ଓ ଏହା ଏକ ନୂତନ ରାଜାଜ୍ଞା ଥିଲା। ଯଦି କେହି ଜିହୁଦୀମାନଙ୍କ ବିପକ୍ଷରେ ଯାଏ ତାହେଲେ ତାହାକୁ ବଦ୍ଧ କରିବା ନିମନ୍ତେ ରାଜାଙ୍କର ଆଜ୍ଞା ଥିଲା। ଆଠ ପର୍ବର ନଅ ପଦରୁ ବାର ପଦ ମଧ୍ୟରେ ଏହିପରି ଲେଖା ଅଛି, ତେଣୁ ତୃତୀୟ ମାସର ଅର୍ଥାତ୍ ସିବନ ମାସର ତେଇଶ ଦିନରେ ରାଜାର ଲେଖକମାନେ ଆହୁତ ହୁଅନ୍ତେ। ମର୍ଦ୍ଦଖୟର ସକଳ ଆଜ୍ଞାନୁସାରେ ଜିହୁଦୀୟମାନଙ୍କ ନିକଟକୁ ଓ ହିନ୍ଦୁସ୍ଥାନଠାରୁ କୁଶଦେଶ ପର୍ଯ୍ୟନ୍ତ ଏକଶତ ସତାଇଶ ପ୍ରଦେଶାନ୍ତର୍ଗତ ପ୍ରତ୍ୟେକ ପ୍ରଦେଶର ଅକ୍ଷରାନୁସାରେ କ୍ଷିତିପାଳ ଓ ଶାସନକର୍ତ୍ତା ଓ ପ୍ରଦେଶାଧିପତିମାନଙ୍କ ନିକଟକୁ, ପୁଣି ପ୍ରତ୍ୟେକ ଗୋଷ୍ଠୀ କି ସେମାନଙ୍କ ଭାଷାନୁସାରେ, ଆଉ ଜିହୁଦୀୟ ଲୋକମାନଙ୍କ ନିକଟକୁ ସେମାନଙ୍କ ଅକ୍ଷର ଓ ଭାଷାନୁସାରେ ପତ୍ର ଲିଖିତ ହେଲା। ପୁଣି ସେ ରାଜା ଅକ୍ଷସେରସ ନାମରେ ଲେଖି ଓ ରାଜାର ଅଙ୍ଗୁରିଆରେ ମୋହରାଙ୍କିତ କରି ଅଶ୍ୱଶାଳା ଜାତ ରାଜକୀୟ ଅଶ୍ୱବାହନ ରୂଢ଼ ଦ୍ରୁତଗାମୀ ଦୂତଗଣ ହସ୍ତରେ ପତ୍ର ପଠାଇଲା। ତଦ୍ୱାରା ଅକ୍ଷସ୍ୱେରସ ରାଜାର ସବୁ ପ୍ରଦେଶରେ ଏକଦିନରେ ଅର୍ଥାତ୍ ଅଦର ନାମକ ଦ୍ୱାଦଶ ମାସର ତ୍ରୟୋଦଶ ଦିନରେ ପ୍ରତ୍ୟେକ ନଗରର ସବୁ ଜିହୁଦୀୟଙ୍କୁ ଏକତ୍ରିତ ହୋଇ ଆପଣା ଆପଣା ପ୍ରାଣରକ୍ଷାର୍ଥେ ଠିଆ ହେବାକୁ, ପୁଣି ଯେଉଁ ଗୋଷ୍ଠୀ ଓ ପ୍ରଦେଶ ସେମାନଙ୍କର ବିପକ୍ଷତା କରିବେ ସେମାନଙ୍କ ସାମର୍ଥ୍ୟ ଓ ସେମାନଙ୍କ ବାଳକ ଓ ସ୍ତ୍ରୀ ସକଳକୁ ସଂହାର ବଧ ଓ ବିନାଶ କରିବାକୁ, ପୁଣି ସେମାନଙ୍କର ସମସ୍ତ ଦ୍ରବ୍ୟ ଲୁଟିବାକୁ ରାଜା ଅନୁମତି ଦେଲା। ଦେଖନ୍ତୁ, ସେହି ପ୍ରକୃତ ରାଜାଜ୍ଞା ଯାହାକି ଜିହୁଦୀମାନଙ୍କୁ ବଧ କରିବା ନିମନ୍ତେ ପ୍ରଣୟନ କରାଯାଇଥିଲା ତହିଁରେ କୌଣସି ପରିବର୍ତ୍ତନ କରାଯାଇନଥିଲା, କାରଣ ଏହାକୁ କୌଣସି ପ୍ରକାରେ ପରିବର୍ତ୍ତନ କରାଯାଇପାରିବ ନାହିଁ ବା ଅନ୍ୟଥା କରାଯାଇପାରିବ ନାହିଁ। କିନ୍ତୁ ବର୍ତ୍ତମାନ ଅନ୍ୟ ଏକ ରାଜାଜ୍ଞା ପ୍ରଥମ ରାଜାଜ୍ଞା ପରି ପ୍ରଣୟନ କରାଯାଇଅଛି ଓ ଏହା ରାଜାଙ୍କ ନାମରେ ସ୍ୱାକ୍ଷରିତ ହୋଇଅଛି ଓ ରାଜାଙ୍କର ସମସ୍ତ କ୍ଷମତା ବର୍ତ୍ତମାନ ଜିହୁଦୀମାନଙ୍କର ସପକ୍ଷ ହୋଇଅଛି। ଏହାଦ୍ୱାରା ଘଟଣାଟି ଏକ ନୂଆ ମୋଡ଼ ନେବାକୁ ଯାଉଅଛି। ଯେତେବେଳେ ଏହି ନୂତନ ରାଜାଜ୍ଞା ଜିହୁଦୀମାନଙ୍କର ସପକ୍ଷରେ ହୋଇଅଛି, ସେମାନଙ୍କର ହୃଦୟ ଆନନ୍ଦରେ ପରିପୂର୍ଣ୍ଣ ହୋଇଅଛି। ଏହି ନୂତନ ରାଜାଜ୍ଞା ଅନେକ ଗୁଡ଼ିଏ ଭାଷାରେ ସେହି ପତ୍ରରେ ଲିଖିତ ହୋଇ ସମଗ୍ର ସାମ୍ରାଜ୍ୟ ମଧ୍ୟରେ ଥିବା ପ୍ରତ୍ୟେକ ଭାଷାବାଦୀ ଲୋକମାନଙ୍କ ନିକଟରେ ଅତି ଶୀଘ୍ର ପ୍ରଚାରିତ ହୋଇଗଲା। ଏହି ନୂତନ ଆଜ୍ଞା ଜିହୁଦୀମାନଙ୍କର ଉଦ୍ଧାର ନିମନ୍ତେ ଏକ ପଥ ଖୋଲିଦେଲା। ମାତ୍ର ଏହି ଘଟଣା ମଧ୍ୟ ଦେଇ ଆମମାନଙ୍କର ଆତ୍ମିକ ଜୀବନ ନିମନ୍ତେ ମଧ୍ୟ ଏକ ମହାନ ଶିକ୍ଷା ମିଳେ। ଏହା ଧର୍ମଶାସ୍ତ୍ର ମଧ୍ୟରେ ଆମମାନଙ୍କ ପରିଚାଳନା ବିଷୟ ନେଇ ଏକ ସୁନ୍ଦର ଛବି ପ୍ରଦାନ କରେ। ଏହା ଯଦିଓ ବର୍ତ୍ତମାନ ଦୃଷ୍ଟାନ୍ତ ସ୍ୱରୂପେ ବିଶେଷ ବ୍ୟବହାର କରାଯାଏ ନାହିଁ, ମାତ୍ର ଏହା ଏକ ପରିତାଣ ସମ୍ବନ୍ଧୀୟ ଛବି ଥିଲା ଯାହାକି ସିଧାସଳଖ ଈଶ୍ୱରଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। କାରଣ ପ୍ରଥମ କରିନ୍ଥିଓ ଦଶ ପର୍ବର ଏଗାର ପଦରେ ଏହିପରି ଲେଖା ଅଛି, ଏହି ସମସ୍ତ ଦୃଷ୍ଟାନ୍ତ ସ୍ୱରୂପେ ସେମାନଙ୍କ ପ୍ରତି ଘଟିଲା, ଆଉ ଯେଉଁମାନଙ୍କ ସମୟରେ ଯୁଗାନ୍ତକାଳ ଉପସ୍ଥିତ ହୋଇଅଛି, ଏପରି ଯେ ଆମ୍ଭେମାନେ ଆମ୍ଭମାନଙ୍କ ଚେତନା ନିମନ୍ତେ ସେହିସବୁ ଲେଖାଯାଇଅଛି। ଈଶ୍ୱର ମଧ୍ୟ ଏକ ନିୟମ ପ୍ରଣୟନ କରିଅଛନ୍ତି, ଆଉ ତାହା ହେଉଛି ଯେଉଁ ପ୍ରାଣୀ ପାପ କରେ ସେ ହିଁ ମରିବ। ଏହା କେବଳ କେତେକ ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କ ପ୍ରତି ନୁହେଁ, ମାତ୍ର ପ୍ରତ୍ୟେକ ମନୁଷ୍ୟ ପ୍ରତି। ରୋମିଓ ତିନି ପର୍ବର ତେଇଶ ପଦରେ ଲେଖା ଅଛି, ସମସ୍ତେ ତ ପାପ କରିଅଛନ୍ତି, ପୁଣି ଈଶ୍ୱରଙ୍କୁ ଗୌରବରହିତ ହୋଇଅଛନ୍ତି। ଏପରିକି ଯିଶାୟ ଚଉଷଠି ପର୍ବର ଛଅ ପଦରେ ଲେଖା ଅଛି, କାରଣ ଆମ୍ଭେ ସମସ୍ତେ ଅଶୁଚି ଲୋକତୁଲ୍ୟ ହୋଇଅଛୁ ଓ ଆମମାନଙ୍କର ଧର୍ମକର୍ମ ସବୁ ଅଶୁଚି ବସ୍ତ୍ରତୁଲ୍ୟ ଅଟେ, ଓ ଆମେ ସମସ୍ତେ ପତ୍ରତୁଲ୍ୟ ଜୀର୍ଣ୍ଣ ହେଉଅଛୁ, ଆଉ ଆମମାନଙ୍କର ଅପରାଧ ସବୁ ବାୟୁ ପରି ଆମମାନଙ୍କୁ ଉଡ଼ାଇ ନିଏ। ତେଣୁକରି ମନୁଷ୍ୟ ନିଜର ଧର୍ମକର୍ମ ନେଇ ଈଶ୍ୱରଙ୍କ ସମ୍ମୁଖରେ ଛିଡ଼ା ହୋଇପାରିବ ନାହିଁ। ଈଶ୍ୱର ଆମମାନଙ୍କର ଧର୍ମକର୍ମ ବା ଉତ୍ତମତା ନେଇ ଆମମାନଙ୍କୁ ଉଦ୍ଧାର କରିପାରିବେ ନାହିଁ, ଯେହେତୁ ଆମେମାନେ ସେହି ସମସ୍ତ ସାଧନ କରିପାରିବା ନାହିଁ, ଯେହେତୁ ଆମମାନେ ସ୍ୱଭାବତଃ ପାପୀ ଓ ସେହି ପାପର ସ୍ୱଭାବ ଆମମାନଙ୍କଠାରେ ରହିଅଛି। ରୋମିଓ ଛଅ ପର୍ବର ତେଇଶ ପଦରେ ଲେଖା ଅଛି, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ତେଣୁକରି ମନୁଷ୍ୟ ଜଣେ ଉଦ୍ଧାରକର୍ତ୍ତାଙ୍କୁ ଆବଶ୍ୟକ କରେ, ତାହା ନହେଲେ ସେ ଈଶ୍ୱରଙ୍କ ବିଚାରରୁ ରକ୍ଷା ପାଇପାରିବ ନାହିଁ। ଏହା ହେଉଛି ଈଶ୍ୱରଙ୍କର ନିୟମ ଓ ଏହା କେବେ ହେଲେ ପରିବର୍ତ୍ତିତ ହୋଇପାରିବ ନାହିଁ। ଏହାର ଅର୍ଥ ଏହାକୁ ଉପେକ୍ଷା କଲେ ଅନନ୍ତ ମୃତ୍ୟୁ ସୁନିଶ୍ଚିତ। କିନ୍ତୁ ଈଶ୍ୱରଙ୍କର ଧନ୍ୟବାଦ ହେଉଛି, ସେ ଆମମାନଙ୍କ ନିମନ୍ତେ ଆଉ ଏକ ନୂତନ ନିୟମ ପ୍ରଣୟନ କରିଅଛନ୍ତି। ଦ୍ୱିତୀୟ କରିନ୍ଥିୟ ପାଞ୍ଚ ପର୍ବର କୋଡ଼ିଏ ପଦରେ ଲେଖା ଅଛି, ଅତଏବ ଈଶ୍ୱର ଆମମାନଙ୍କ ଦ୍ୱାରା ଆହ୍ୱାନ କରୁଥିବାରୁ ଆମ୍ଭେମାନେ ଖ୍ରୀଷ୍ଟଙ୍କ ପକ୍ଷରେ ରାଜଦୂତର କର୍ମ କରୁଅଛୁ। ଖ୍ରୀଷ୍ଟଙ୍କ ପକ୍ଷରୁ ଆମ୍ଭେମାନେ ନିବେଦନ କରୁଅଛୁ, ତୁମ୍ଭେମାନେ ଈଶ୍ୱରଙ୍କ ସହିତ ସମ୍ମିଳିତ ହୁଅ। ଆମମାନଙ୍କ ଈଶ୍ୱର ଚାହାନ୍ତି ଆମମାନଙ୍କ ସହିତ ମିଳିତ ହେବା ପାଇଁ, ସହଭାଗିତା ସ୍ଥାପନ କରିବା ପାଇଁ। ଆପଣଙ୍କୁ ତହିଁ ନିମନ୍ତେ କିଛି କରିବାକୁ ହେବ ନାହିଁ, କାରଣ ସେ ଆପଣଙ୍କ ନିମନ୍ତେ ଓ ମୋ ନିମନ୍ତେ ତାହା ସାଧନ କରିଅଛନ୍ତି। ସେ ତାହାଙ୍କର ସେହି ଅନୁଗ୍ରହର ରାଜଦଣ୍ଡ ଆମମାନଙ୍କ ପ୍ରତି ପ୍ରସାର କରିଅଛନ୍ତି। ଖ୍ରୀଷ୍ଟ ଆପଣଙ୍କ ନିମନ୍ତେ ଓ ମୋ ନିମନ୍ତେ ମୃତ୍ୟୁଭୋଗ କରିଅଛନ୍ତି। ଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ଯାହା ସବୁ ସାଧନ କରିଅଛନ୍ତି, ତହିଁରେ ଆମେ ଆଉ କ'ଣ ଯୋଗ କରିପାରିବା? ଆମମାନଙ୍କୁ ଆଉ କିଛି କରିବାକୁ ପଡ଼ିବ ନାହିଁ, ମାତ୍ର ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କୁ ଗ୍ରହଣ କରିବାକୁ ହେବ, କାରଣ ସେ ଆମମାନଙ୍କ ପାପ ନିମନ୍ତେ ସେହି ଋଣ ପରିଶୋଧ କରିଅଛନ୍ତି। ସେ ଆମମାନଙ୍କୁ ପାପରୁ ଉଦ୍ଧାର କରିଅଛନ୍ତି। ହଁ, ପାପର ବେତନ ଯଦିଓ ମୃତ୍ୟୁ, ମାତ୍ର ଈଶ୍ୱର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମଧ୍ୟ ଦେଇ ଆମମାନଙ୍କୁ ସେହି ଅନନ୍ତ ଜୀବନ ଦାନ କରିଅଛନ୍ତି। ଆମମାନଙ୍କୁ କେବଳ ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ସେହି ଅନନ୍ତ ଜୀବନର ଅଧିକାରୀ ହେବାକୁ ହେବ। ପ୍ରିୟ ବନ୍ଧୁ, ଈଶ୍ୱର ଆମମାନଙ୍କ ନିମନ୍ତେ ଏହି ନୂତନ ନିୟମ ପ୍ରଣୟନ କରିଅଛନ୍ତି। ପ୍ରେରିତ ଷୋହଳ ପର୍ବର ଏକତିରିଶ ପଦରେ ଲେଖା ଅଛି, ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କର, ତାହେଲେ ତୁମେ ସପରିବାରରେ ପରିତ୍ରାଣ ପାଇବ। ଯଦି ଆପଣ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରନ୍ତି, ତାହେଲେ ଉଦ୍ଧାର ପ୍ରାପ୍ତ ହେବେ। ତାହିଁ ହେଉଛି ସେହି ଅନୁଗ୍ରହ ଯାହାକି ରାଜା ଅକ୍ଷଶେରସ ଜିହୁଦୀମାନଙ୍କ ପ୍ରତି ପ୍ରଦାନ କରିଥିଲେ। ସେମାନଙ୍କୁ ସେହି ନୂତନ ରାଜାଜ୍ଞାରେ ବିଶ୍ୱାସ କରି ତଦନୁଯାୟୀ କାର୍ଯ୍ୟ କରିବାକୁ ପଡ଼ିଥିଲା। ଏହା ସେମାନଙ୍କୁ ମୃତ୍ୟୁରୁ ରକ୍ଷା କରିଥିଲା। ଆଜି ମଧ୍ୟ ଆମମାନଙ୍କୁ ଈଶ୍ୱରଙ୍କର ସେହି ଯୋଜନା ଅନୁଯାୟୀ ଆଗେଇବାକୁ ହେବ ଓ ଖ୍ରୀଷ୍ଟଙ୍କର ନିକଟବର୍ତ୍ତୀ ହେବାକୁ ହେବ, କାରଣ ତାହାଙ୍କଠାରେ ପାପ କ୍ଷମା ଓ ମୁକ୍ତି ଅଛି। ସେଥିପାଇଁ ପ୍ରଭୁ ଯୀଶୁ କହନ୍ତି, ମୁଁ ପଥ, ସତ୍ୟ ଓ ଜୀବନ, ମୋ ଦେଇ ନଗଲେ କେହି ପିତାଙ୍କ ନିକଟକୁ ଯାଇପାରେ ନାହିଁ। ଏଷ୍ଟରଙ୍କ ସମୟରେ ଜିହୁଦୀମାନେ ଜାଣିଥିଲେ ଯେ ସେମାନଙ୍କୁ ବିନାଶ କରିବା ନିମନ୍ତେ ରାଜାଜ୍ଞା ପ୍ରଣୟନ କରାଯାଇଅଛି। ସେମାନଙ୍କୁ ମଧ୍ୟ ବିଶ୍ୱାସ କରିବାକୁ ଥିଲା ଯେ ରାଜା ସେମାନଙ୍କ ସପକ୍ଷରେ ଅଛନ୍ତି ଓ ସେମାନଙ୍କ ରକ୍ଷା ନିମନ୍ତେ ଆଉ ଏକ ନୂତନ ରାଜାଜ୍ଞା ପ୍ରଦାନ କରିଅଛନ୍ତି। ଆମେ ମଧ୍ୟ ସେହିପରି ବିଶ୍ୱାସ କରିବା ଉଚିତ ଯେ ଈଶ୍ୱର ଯଦିଓ ପାପର ପ୍ରତିଫଳଦାତା, ମାତ୍ର ସେ ମଧ୍ୟ ଆମମାନଙ୍କର ଅନୁଗ୍ରହକାରୀ ଈଶ୍ୱର। ସେ ଆମମାନଙ୍କ ନିମନ୍ତେ ସେହି ଉଦ୍ଧାରର ପଥ ପ୍ରସ୍ତୁତ କରିଅଛନ୍ତି। ସେ ହିଁ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ ଯୀଶୁ। ସେ ହେଉଛନ୍ତି ଆମମାନଙ୍କର ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ, ଆମମାନଙ୍କର ସପକ୍ଷ, ଓ ସେ ଆମମାନଙ୍କୁ ଈଶ୍ୱରଙ୍କ ସହିତ ମିଳିତ କରାଇଅଛନ୍ତି ଓ ସେହି ଅନୁଗ୍ରହର ଅଧିକାରୀ କରାଇଅଛନ୍ତି। ଦେଖନ୍ତୁ, ସେହି ଦ୍ୱିତୀୟ ରାଜାଜ୍ଞା ରାଜ୍ୟ ମଧ୍ୟରେ ଘୋଷିତ ହେବାକୁ ଯାଉଅଛି। ଆଠ ପର୍ବର ତେର ପଦରୁ ଚଉଦ ପଦ ମଧ୍ୟରେ ଏହିପରି ଲେଖା ଅଛି, ଆଉ ସେହିଦିନ ଯେପରି ଜିହୁଦୀୟମାନେ ଆପଣାମାନଙ୍କ ଶତ୍ରୁଗଣଠାରୁ ପରିଶୋଧ ନେବାକୁ ପ୍ରସ୍ତୁତ ହେବେ, ଏଥିପାଇଁ ପ୍ରତ୍ୟେକ ପ୍ରଦେଶରେ ଓ ସମୁଦାୟ ଲୋକଙ୍କ ନିକଟରେ ପ୍ରଚାରିତ ହେବା ନିମନ୍ତେ ସେହି ଆଜ୍ଞାପତ୍ରର ଏକ ପ୍ରତିଲିପି ଦିଆଗଲା। ତହିଁରେ ଦ୍ରୁତଗାମୀ ରାଜକୀୟ ଅଶ୍ୱାରୂଢ଼ ଦୂତମାନେ ରାଜାଜ୍ଞାରେ ତ୍ୱରିତ ପ୍ରବର୍ତ୍ତିତ ହୋଇ ଚାଲିଗଲେ। ପୁଣି ସୁସନ ରାଜଧାନୀରେ ସେହି ଆଜ୍ଞା ପ୍ରକାଶିତ ହେଲା। ଏଠାରେ ଦେଖନ୍ତୁ, ଏହି ସମ୍ବାଦ ଅତିଶୀଘ୍ର ପ୍ରଚାରିତ ହେବାକୁ ଥିଲା ଓ ଆଜି ମଧ୍ୟ ସେହିପରି ସୁସମାଚାର ଦ୍ରୁତଗତିରେ ପ୍ରଚାରିତ ହେବାର ଲାଗିଛି ଓ ଲୋକମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ପାପରୁ ଉଦ୍ଧାରପ୍ରାପ୍ତ ହେଉଛନ୍ତି। ଈଶ୍ୱର ଚାହାନ୍ତି ନାହିଁ ଏହି ସୁସମାଚାର ଗ୍ରହଣ କରିବାରେ ଆମେ ହେଳା କରୁ, ମାତ୍ର ସେ ଚାହାନ୍ତି ଆମେ ଯେପରି ଆଉ ବିଳମ୍ବ ନ କରି ବା କାଲି ପାଇଁ ଅପେକ୍ଷା ନ କରି ସେହି ସୁସମାଚାରକୁ ଗ୍ରହଣ କରୁ। ସେ ଚାହାନ୍ତି ଆମେ ଯେପରି ଆଉ ବିଳମ୍ବ ନ କରି ବା କାଲି ପାଇଁ ଅପେକ୍ଷା ନ କରି ଆଜି ହିଁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ଓ ତାହାଙ୍କୁ ଗ୍ରହଣ କରି ଅନନ୍ତ ମୃତ୍ୟୁରୁ ରକ୍ଷା ପାଉ। ଏହାପରେ ଆଠ ପର୍ବର ପନ୍ଦର ପଦରେ ଲେଖା ଅଛି, ଏଉତାରୁ ମର୍ଦ୍ଦକ୍ଷୟ ନୀଳ ଓ ଶୁକ୍ଳବର୍ଣ୍ଣ ରାଜକୀୟ ବସ୍ତ୍ର ପିନ୍ଧି ମସ୍ତକରେ ସୁବର୍ଣ୍ଣମୟ ବୃହତ୍ ମୁକୁଟ ଦେଇ ସରୁ ଓ ଧୂମ୍ରବର୍ଣ୍ଣ ଉତ୍ତରୀୟ ବସ୍ତ୍ରରେ ବସ୍ତ୍ରାନ୍ୱିତ ହୋଇ ରାଜା ଛାମୁରୁ ବାହାରକୁ ଗଲା। ତହିଁରେ ସୁସନ ରାଜଧାନୀ ଆନନ୍ଦ ଓ ହର୍ଷନାଦରେ ପରିପୂର୍ଣ୍ଣ ହେଲା। ଏଠାରେ ଆପଣ ମର୍ଦ୍ଦଖୟଙ୍କ ଜୀବନରେ ଏକ ଭିନ୍ନତା ଲକ୍ଷ୍ୟ କରିବାକୁ ପାରିବେ। ସେହି ପୁରାତନ ରାଜାଜ୍ଞା ମର୍ଦ୍ଦଖୟଙ୍କ ଜୀବନରେ ଦୁଃଖର ଛାୟା ଖେଳାଇ ଦେଇଥିଲା ଓ ମର୍ଦ୍ଦଖୟଙ୍କୁ ସେହି ଅଖା ଓ ଭସ୍ମ ପିନ୍ଧାଇଲା। ମାତ୍ର ଏହି ନୂତନ ରାଜାଜ୍ଞା ମର୍ଦ୍ଦଖୟ ଓ ସମସ୍ତ ଜୁହୁଦୀମାନଙ୍କ ହୃଦୟରେ ଆନନ୍ଦ ଭରି ଦେଇଥିଲା ଓ ମର୍ଦ୍ଦଖୟଙ୍କୁ ରାଜବସନ ପିନ୍ଧାଇଥିଲା। ହାମନଙ୍କ ଦ୍ୱାରା ପ୍ରଚଳିତ ରାଜାଜ୍ଞା ଦୁଃଖ ଭରି ଦେଇଥିଲା, ମାତ୍ର ରାଜାଙ୍କ ଦ୍ୱାରା ପ୍ରଚଳିତ ରାଜାଜ୍ଞା ଆନନ୍ଦ ଭରି ଦେଇଥିଲା। ଠିକ୍ ସେହିପରି ପରିତାଣା ଆମମାନଙ୍କ ଜୀବନରେ ଆନନ୍ଦ ଭରିଦିଏ। ଏହା ଆମମାନଙ୍କୁ ସେହି ଧାର୍ମିକତା ରୂପ ବସ୍ତ୍ରରେ ବସ୍ତ୍ରାନ୍ୱିତ କରାଏ, ମାତ୍ର ଏହା କେବଳ ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସୀ ପ୍ରାପ୍ତ ହୋଇଥାଏ। ଏହାପରେ ଷୋହଳ ପଦରେ ଲେଖା ଅଛି, ଆଉ ଜିହୁଦୀୟମାନଙ୍କର ଦୀପ୍ତି ଓ ଆନନ୍ଦ ଓ ହର୍ଷ ଓ ସମ୍ଭ୍ରମର ଉଦୟ ହେଲା। ଏହା ହିଁ ଥିଲା ବାସ୍ତବ ଆନନ୍ଦ, ବାସ୍ତବ ଶାନ୍ତି ଓ ବାସ୍ତବ ଆତ୍ମିକ ପରିତୃପ୍ତି। ସେହି ଆଲୋକ ଈଶ୍ୱର ଆପଣଙ୍କୁ ଦେଇପାରନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ଜଗତର ଜ୍ୟୋତି। ସେ ମଧ୍ୟ ଆମମାନଙ୍କର ଆନନ୍ଦ ଓ ଉଲ୍ଲାସ, ଓ ସେହି ଆମମାନଙ୍କର ସମ୍ମାନ ଓ ଗୌରବ। ଯେତେବେଳେ ଜଣେ ଖ୍ରୀଷ୍ଟଙ୍କୁ ପାଏ, ସେତେବେଳେ ସେ ଏହି ସମସ୍ତର ଅଧିକାରୀ ହୁଏ। ତାହାର ହୃଦୟ ଆନନ୍ଦରେ ଉଛୁଳି ଉଠେ, ସେ ଅପୂର୍ବ ଶାନ୍ତି ଓ ଆନନ୍ଦ ଲାଭ କରେ। ଆଜି ଯଦି ଆପଣ ବାସ୍ତବରେ ଶାନ୍ତି ପାଇପାରୁନାହାନ୍ତି, ତାହେଲେ ଖ୍ରୀଷ୍ଟଙ୍କ ନିକଟକୁ ଯାଆନ୍ତୁ। ସେ ଆପଣଙ୍କୁ ବାସ୍ତବ ଶାନ୍ତି ଓ ଆନନ୍ଦ ପ୍ରଦାନ କରିବେ। ଏହାପରେ 17 ପଦରେ ଲେଖା ଅଛି, ପୁଣି ପ୍ରତି ପ୍ରଦେଶରେ ଓ ପ୍ରତି ନଗରରେ ଯେକୌଣସି ସ୍ଥାନରେ ରାଜାଜ୍ଞା ଓ ନିୟମପତ୍ର ଉପସ୍ଥିତ ହେଲା, ସେହି ସେହି ସ୍ଥାନରେ ଜିହୁଦୀୟମାନଙ୍କର ଆନନ୍ଦ ଓ ଆମୋଦ ଓ ଭୋଜ ଓ ମଙ୍ଗଳର ଦିନ ହେଲା। ପୁଣି ଦେଶର ଅନେକ ଲୋକ ଜିହୁଦୀୟ ମତାବଲମ୍ବୀ ହେଲେ, ଯେହେତୁ ସେମାନେ ଜିହୁଦୀୟମାନଙ୍କ ସକାଶେ ଭୀତ ହେଲେ। କାହିଁକି? ଯେହେତୁ ରାଜା ସେମାନଙ୍କର ସପକ୍ଷ ହୋଇଥିଲେ, ସେହି ନୂତନ ରାଜାଜ୍ଞା ସେମାନଙ୍କର ଜୀବନକୁ ରକ୍ଷା କରିଥିଲା। ଦେଖନ୍ତୁ, ଜିହୁଦୀମାନଙ୍କୁ ଭୟ କରି ଅନେକ ଜିହୁଦୀ ହେଲେ, ଏହାର ଅର୍ଥ ସେମାନେ ଜିହୁଦୀମାନଙ୍କର ସତ୍ୟ ଓ ଜୀବନ୍ତ ଈଶ୍ୱରଙ୍କୁ ଗ୍ରହଣ କଲେ। ସେମାନେ ଜଗତ ନିକଟରେ ସାକ୍ଷୀ ହେଲେ, ଇସ୍ରାଏଲ ଜାତି ସମଗ୍ର ଜଗତ ନିକଟରେ ସାକ୍ଷ୍ୟ ସ୍ୱରୂପ ହେଲେ। ପ୍ରିୟ ବନ୍ଧୁ, ଈଶ୍ୱର ଯାହାର ସପକ୍ଷ, ତାହାର ବିପକ୍ଷ ହେବ କିଏ? ଈଶ୍ୱର ଯାହାକୁ ରକ୍ଷା କରିବେ, ତାହାକୁ ବିନାଶ କରିବ କିଏ? କିନ୍ତୁ ଆମେ କ'ଣ ଆଜି ଈଶ୍ୱରଙ୍କ ଅନୁଗ୍ରହର ଅଧିକାରୀ ହୋଇପାରିଛୁ କି? ଆମେ କ'ଣ ଖ୍ରୀଷ୍ଟଙ୍କୁ ଗ୍ରହଣ କରିପାରିଛୁ କି? ଈଶ୍ୱର ଆମମାନଙ୍କ ନିମନ୍ତେ ସେହି ଅନୁଗ୍ରହର ରାଜଦଣ୍ଡ ଏବେ ବି ବିସ୍ତାର କରିଅଛନ୍ତି, ଓ ସେ ଏବେ ବି ଆମମାନଙ୍କୁ ସେହି ପରିତାଣ ଯାଚନ୍ତି। ମାତ୍ର ଆମେ କ'ଣ ତାହା ଗ୍ରହଣ କରିବା ପାଇଁ ପ୍ରସ୍ତୁତ କି? ଆମେ କ'ଣ ସେହି ଅନୁଗ୍ରହର ରାଜଦଣ୍ଡକୁ ସ୍ପର୍ଶ କରିବା ପାଇଁ ବିଶ୍ୱାସର ସହିତ ପଦକ୍ଷେପ ନେଉ କି? କିନ୍ତୁ ଈଶ୍ୱର ଆମମାନଙ୍କର ଅନୁଗ୍ରହକାରୀ ଈଶ୍ୱର, ଆଉ ସେ ସେହି ଅନୁଗ୍ରହ ଖ୍ରୀଷ୍ଟଙ୍କ ମାଧ୍ୟମରେ ଆଜି ସମଗ୍ର ମାନବ ଜାତି ପ୍ରତି ପ୍ରକାଶ କରିଅଛନ୍ତି। ଯେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କୁ ନିଜ ହୃଦୟରେ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରେ, ସେ ହିଁ ପିତା ଈଶ୍ୱରଙ୍କର ସନ୍ତାନ ହେବାର ଅଧିକାର ପ୍ରାପ୍ତ ହୁଏ। ସେଥିପାଇଁ ପ୍ରଭୁ ଯୀଶୁ କହନ୍ତି, ମୁଁ ପଥ, ସତ୍ୟ ଓ ଜୀବନ, ମୋ ଦେଇ ନଗଲେ କେହି ପିତାଙ୍କ ନିକଟକୁ ଯାଇପାରେ ନାହିଁ। ପ୍ରିୟ ବନ୍ଧୁ, ଆମେ ଭୟ କରିବା ନାହିଁ। ଆମମାନେ ଯେତେ ପାପୀ ହେଲେ ମଧ୍ୟ, ଆଉ ଈଶ୍ୱରଙ୍କର ବ୍ୟବସ୍ଥା ଯେତେ କଠିନ ହେଲେ ମଧ୍ୟ, ଈଶ୍ୱରଙ୍କର ହୃଦୟ କଠିନ ନୁହେଁ। ସେ ଆମମାନଙ୍କ ପ୍ରତି ଦୟା କରୁଅଛନ୍ତି, ଅନୁଗ୍ରହ କରୁଅଛନ୍ତି, ଆମମାନଙ୍କୁ ସୁଯୋଗ ଦେଉଛନ୍ତି ତାଙ୍କ ନିକଟବର୍ତ୍ତୀ ହେବା ପାଇଁ, ଆଉ ତାହା ଖ୍ରୀଷ୍ଟଙ୍କ ମାଧ୍ୟମରେ। ତେଣୁ ଆସୁ, ଜୀବନର ପ୍ରତି ଅବସ୍ଥାରେ ଆମେ ସେହି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସରେ ସ୍ଥିର ରହୁ। ଯଦିଓ ଆଜି ଆମମାନେ ବ୍ୟବସ୍ଥାର ଅଧୀନରେ ନାହୁଁ, ମାତ୍ର ଆମମାନେ ଖ୍ରୀଷ୍ଟଙ୍କ ଅଧୀନରେ ଅଛୁ। ଆଉ ଯେତେବେଳେ ଆମମାନେ ଖ୍ରୀଷ୍ଟଙ୍କ ଅଧୀନରେ ଅଛୁ, ଆମମାନଙ୍କୁ ଖ୍ରୀଷ୍ଟଙ୍କର ଆଦେଶ ଅନୁଯାୟୀ, ଖ୍ରୀଷ୍ଟଙ୍କର ଆଜ୍ଞା ଅନୁଯାୟୀ ଜୀବନଯାପନ କରିବାକୁ ହେବ। ଆଉ ମୁଁ ଭାବେ ଯେ ବ୍ୟବସ୍ଥା ଅପେକ୍ଷା ଖ୍ରୀଷ୍ଟଙ୍କ ଆଜ୍ଞା ମଧ୍ୟ ଆହୁରି କଠିନତର। କିନ୍ତୁ ପ୍ରଭୁ ଯୀଶୁ ଆମମାନଙ୍କୁ ପ୍ରେମ କରନ୍ତି, ସେ ଆମମାନଙ୍କର ଦୁର୍ବଳତା ଜାଣନ୍ତି, କିନ୍ତୁ ସେ ଚାହାନ୍ତି ଯେପରି ଆମମାନେ ଅନୁତାପ କରି ତାଙ୍କ ନିକଟକୁ ଫେରିଆସୁ, ତାହେଲେ ସେ ଆମମାନଙ୍କୁ କୋଳେଇ ନେବେ, ସେମାନଙ୍କୁ ଉଦ୍ଧାର କରିବେ। ଅନେକ ସମୟରେ ଆମମାନେ ନିଜର ପାପ ବିଷୟ ନେଇ ଚିନ୍ତା କରି ଯେତେବେଳେ ନିରାଶ ହୋଇଯାଉ, ହତାଶ ହୋଇଯାଉ, ସେତେବେଳେ ଆମେ ଭାବୁ ଯେ ଆମମାନେ ଆଉ ଉଦ୍ଧାର ପାଇପାରିବୁ ନାହିଁ। କିନ୍ତୁ ପ୍ରଭୁ ଯୀଶୁ ଆମମାନଙ୍କର ସମସ୍ତ ପାପକୁ ବହନ କରିବା ପାଇଁ ସେ କୃଶରେ ହତ ହେଲେ, ଆଉ ସେ କୃଶରେ ଆମମାନଙ୍କର ସମସ୍ତ ପାପ ସେ ବହନ କରିଅଛନ୍ତି। ତେଣୁ ଆମମାନେ କାହିଁକି ଭୟ କରିବା? ଆମମାନେ କାହିଁକି ଭାଙ୍ଗି ପଡ଼ିବା? ଆଜି ଅନେକ ନିଜର ପାପ ଏବଂ ନିଜର ସମସ୍ତ ଅଧର୍ମକୁ ଚିନ୍ତା କରି ସେମାନେ ଈଶ୍ୱରଙ୍କଠାରୁ ଆହୁରି ଅଧିକ ଦୂରବର୍ତ୍ତୀ ଜୀବନଯାପନ କରି ନିଜର ଜୀବନକୁ ବିନାଶ କରନ୍ତି। କିନ୍ତୁ ପ୍ରଭୁଙ୍କର ବାକ୍ୟ କହେ, ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ତେଣୁ ଆସୁ, ସେହି ପ୍ରଭୁ ଯୀଶୁଙ୍କର ଶରଣାପନ୍ନ ହୋଇ ତାହାଙ୍କ ନିକଟ ନିଜର ସମସ୍ତ ପାପ ସ୍ୱୀକାର କରି ପାପରୁ ଉଦ୍ଧାରପ୍ରାପ୍ତ ହୋଇ ଏକ ଅନନ୍ତ ଜୀବନର ଅଧିକାରୀ ହେଉ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
শ্রোতা এই কার্যক্রম শুনিবার আপনার অশেষ ধন্যবাদ। এই কার্যক্রম আপনার কিপর লাগিলা ও কেউ বিষয়টি আপনার হৃদয় অধিক স্পর্শ করেছে তাহা লিখি জনাইলে আমি বিশেষ উপকৃত হব। যদি কিছু প্রশ্ন বা সন্দেহ থাকে তাহা পত্র মাধ্যমে অথবা টেলিফোন যোগে আমাকে জানান্তু। আমার ঠিকানা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
ঠিকানাটি আউথরে শুনন্তু পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
আমার ইমেল আড্রেসটি লিখি রাখন্তু odia.ttb@radio882.com। তবে আজি পাই এইখানে রাখুছু, নমস্কার।